ଯୀଶୁ ଦୁଇଟି ପଥ ବିଷୟରେ ଆଗରୁ କହିଥିଲେ। ଏହି ଦୁଇଟି ପଥ ଭିତରୁ ଗୋଟିଏ ଖୁବ୍ ଚଉଡ଼ା। ପ୍ରତ୍ୟେକ ଲୋକ ଏହି ଚଉଡ଼ା ରାସ୍ତାରେ ଯିବା ପାଇଁ ଇଚ୍ଛା କରନ୍ତି। ଏହା ଏକ ସହଜ ରାସ୍ତା, ତେଣୁ ମଣିଷ ଏହି ରାସ୍ତାରେ ଯିବା ପାଇଁ ଭଲ ପାଏ, କାରଣ ଏହି ରାସ୍ତାରେ ମଣିଷ ଅନେକ ମନ୍ଦ କାର୍ଯ୍ୟ କରିବାକୁ ସୁବିଧା ପାଏ ଓ ମନ୍ଦ ଲୋକମାନେ ମଧ୍ୟ ତାର ସଙ୍ଗୀ ହୁଅନ୍ତି। ଏହା ହେଉଛି ଶୈତାନର ରାସ୍ତା, କିନ୍ତୁ ଏହାର ଶେଷରେ ଅଛି ଅଗ୍ନିକୁଣ୍ଡ, ଯେଉଁଠାରେ କି ମଣିଷ ତାର ଦଣ୍ଡ ଭୋଗ କରେ। ଅନ୍ୟ ପଥଟି ଯୀଶୁଙ୍କର ପଥ, କିନ୍ତୁ ତାହା ଖୁବ୍ ସରୁ। ଯେତେବେଳେ ଲୋକମାନେ ଏହି ପଥ ଦେଇ ଯାଆନ୍ତି, ଯୀଶୁ ସେମାନଙ୍କ ସହିତରେ ଥାଆନ୍ତି। ଏ ରାସ୍ତାରେ ଗଲେ କୌଣସି ଦଣ୍ଡ ନାହିଁ, କାରଣ ଯୀଶୁ ନିଜେ ସେହି ଦଣ୍ଡ ଭୋଗି ସାରିଛନ୍ତି। ପ୍ରତ୍ୟେକ ଲୋକ ନିଜେ ଠିକ୍ କରିବା ଦରକାର, ସେ ସେହି ସରୁ ରାସ୍ତାରେ ଯିବ କି ଚଉଡ଼ା ରାସ୍ତାରେ ଯିବ।